वासुदेवाय श्रीमद्भागवतम दशम स्कंध प्रथम अध्याय श्लोक 15 सम्यक् व्यवसिता बुद्धि तव राजसि सत्तमा वासुदेव कथायां ते जज्जाता नष्टिकी रतिः
सम्यग्वसिताबुद्धि तव राजसि
सत्तम
वासुदेव कथायां ते जज्जाता नष्टिकीरति
सुखदोषण कहले हे राजर्षि श्रेष्ठ जेहेतु आपण वासुदेव कथा प्रति अत्यंत आकृष्ट होती तेणु निश्चिंत भाव आपण बुद्धि आध्यात्मिक ज्ञान रे स्थिर होती जहाँ मानव जीवन चरम लक्ष्य अटे जेहेतु यही आकर्षण अप्रतिहता तेणु ता निश्चिंत रूपे परम मंगलजनक अटे तेणु ये जो श्लोकटी आ पूर्वर आम पाठ करुले पढ़ुले 13 श्लोक परीक्षित महाराज सुखदेव गोस्वामी को विभिन्न प्रश्न सब पचार विशेष भाव प्रश्न उत्तर मुख्य उद्देश्य हूँ ये भगवान लीला को विस्तार भाव से श्रवण करेंगे तेनाली भाव 13 श्लोक जोबले सुखदेव गोस्वामी को से अनुरोध कले भगवान को लीला को विस्तार भाव वर्णना करने आ पूर्व श्लोक सुख गोस्वामी कहते जहाँ सुखदेव गोस्वामी परीक्षित महाराज को कही भगवान चल जीवार 30 वर्ष पर सुखताल से कथा 200 वर्ष पर सुख गोस्वामी नैमिषारण्य 88,000 ऋषि मान को से कथा ही कहते तेणु कौटि सुख कही कौटि सुत कही कौटि नारद कही कौटि ब्रह्मा कही कौटि मैत्रेय कहते कौटि विदुर कहते कौटि उद्धव कहते ये भाव सब बुझाक पड़ो ये सुत गोस्वामी कहते नैमिषारण्य आम भागवत श्रवण करुचे सुत गोस्वामी ठार् श्रवण करुचे मूल श्रोता मूल वक्ता हो सुखदेव गोस्वामी ये पर वक्ता हो सुत गोस्वामी आम तुम श्रवण करुचे से एका कथा ही श्रवण करुचे ये मूल कह मूल भागवत वक्ता हूँ भगवान द्वितीय स्कंद नवम अध्याय शुणिले 4 श्लोक सब भागवत कहीदे ये चतुश्लोकी भागवत भी कह तेणु सब ज्ञान भगवान ठार् आसुच्छे ए परंपरा आसूसी भगवान दे ब्रह्मा को ब्रह्मा दे नारद को नारद दे व्यासदेव को व्यास दे सुत सुख को सुख दे सुत को यह भाव आम गुरु पाखे आस पहुँची एवं आम से कथा ही प्रकाश करुचे तेणु सुत उवास सुत गोस्वामी कहते सौनका ऋषि मान कहते पूर्व शोक एवं निशम्य भृगुनंदन साधु बादं वयासखी स भगवान अथ विष्णुरातम प्रत्यर्च्य कृष्णचरित कलिकर्मसघ्न कलिकर्मसघ्न व्याहतु मारवत भागवत प्रधान यही भाव जो परीक्षित महाराज सुखदेव गोस्वामी को विभिन्न प्रश्न पचारे एवं निशम्य भृगुनंदन साधुवाद भृगुनंदन भृगुनंदन ये सब पढ़ाई आम आलोचना करवा नहीं भाव वर्तमान सुखदेव गोस्वामी कहते परीक्षित महाराज को सुखदेव गोस्वामी भगवान को लीला को विस्तार भाव कह न कारण कौन ना जेहेतु परीक्षित महाराज कौन सी विश्राम नहीं नहांती कौन सी खाद्य ग्रहण करना कौन सी पानी ग्रहण करना नॉन स्टॉप कथा सुनुंच जड़े अविरत भाव कथा कहवा शुणा ये सहज प्रश्न नुह सहज कथ नुह ଜଣେ ଆଧ୍ୟାତ୍ମିକ ମାର୍ଗରେ ଅତ୍ୟନ୍ତ ଉନ୍ନତ ସ୍ଥିତିରେ ଯେଉଁମାନେ ଯାଇଛନ୍ତି ସେମାନେ ଏଇଟାକୁ ବୁଝିପାରିବେ ଆଉ କହିପାରିବେ, ନହେଲେ କହିପାରିବେ ନାହିଁ। ଘଣ୍ଟାଟେ କହିଲେ ତାଙ୍କର ଦମ ଚାଲିଯିବ, ଆଉ ଶୁଣିଲେ ମଧ୍ୟ ଘଣ୍ଟାଟେ ଶୁଣିଲେ ମାନେ ଆଉ ଶୁଣିବା ପାଇଁ ନଥିବ, ତାଙ୍କର ଆଗ୍ରହ ନଥିବ। କିନ୍ତୁ ସେଠି ପରୀକ୍ଷିତ ମହାରାଜ ଏବଂ ସେଠି ମଧ୍ୟ 60,000 ମୁନି ଋଷିମାନେ ଅଛନ୍ତି। ମୁଁ ଆଜି ପଢ଼ୁଥିଲି ଆମର ଜୀବ ଗୋସ୍ୱାମୀ କହୁଛନ୍ତି ସେଠି ଯେଉଁ 60,000 ମୁନି ଋଷିମାନେ ଥିଲେ ସମସ୍ତେ ଏତେ ଆଟେଣ୍ଟିଭଲି ଶୁଣୁନଥିଲେ। ପରୀକ୍ଷିତ ମହାରାଜ ବହୁତ ଆଟେଣ୍ଟିଭଲି ଶୁଣୁଥିଲେ ଏବଂ ତାଙ୍କ ଭିତରୁ 60,000 ମୁନି ଋଷିମାନଙ୍କ ଭିତରୁ ଅଧିକାଂଶ ଶ୍ରବଣ କରୁଥିଲେ, କିନ୍ତୁ କେତେଜଣ ରହିଛନ୍ତି ଏତେ ଆଟେଣ୍ଟିଭଲି ନଥିଲେ ନଥିଲେ। କଥା ଶୁଣିବାଟା ହେଉଛି ଏତେ ସହଜରେ ଜଣେ ଶୁଣିପାରିବ ନାହିଁ। ଯାହା ହଉ ଏହିଭଳି ଭାବେ ଶ୍ରୀ ସୁଖ ଉପାଦ ଶ୍ରୀ ସୁଖ ବୋଲି କୁହାଗଲା। ଶ୍ରୀ ସୁଖଦେବ ଗୋସ୍ୱାମୀ ଏ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିକିରି ବହୁତ ଶୋଭିତ ହେଉଛନ୍ତି ତାଙ୍କର ଶୋଭା। ଶ୍ରୀ ଶ୍ରୀ କହିଲେ ସୌନ୍ଦର୍ଯ୍ୟ, ଶ୍ରୀ କହିଲେ ଐଶ୍ୱର୍ଯ୍ୟ, ତାଙ୍କର ସୌନ୍ଦର୍ଯ୍ୟ ଭଗବାନ କଥାରେ ରହିଛି। ତେଣୁ ସେ କହୁଛନ୍ତି ଶ୍ରୀ ସୁଖ ଉପାଦ କହୁଛନ୍ତି ସମ୍ୟକ ବ୍ୟବସ୍ଥିତା ବୁଦ୍ଧି, ସମ୍ୟକ ମାନେ ଠିକ ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟବସ୍ଥିତା ବ୍ୟବସ୍ଥିତା କରି ସ୍ଥିର ବୁଦ୍ଧି ଯେଉଁ ରହିଛି, ସମସ୍ତଙ୍କର ବୁଦ୍ଧି ରହିଛି ସମ୍ୟକ ବ୍ୟବସ୍ଥିତା ବୁଦ୍ଧି। ଏଇଟା ମୁଁ କହିଲି ଅନୁବାଦଟା ନା କହିନି, ପଢ଼ିଛି ଯେ ସମ୍ୟକ ବ୍ୟବସ୍ଥିତା ବୁଦ୍ଧି। ଏ ବୁଦ୍ଧି ହେଉଛି ଆମର ଗୋଟେ ଯେଉଁ ରହିଛି ସୂକ୍ଷ୍ମ ଶରୀର, ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟିକୁ ନେଇକରି ଆମର ସୂକ୍ଷ୍ମ ଶରୀର ସୃଷ୍ଟି ହେଇଛି ମାନେ ଭଗବାନ କରିଛନ୍ତି। ଆଉ ସ୍ଥୂଳ ଶରୀର 5ଟି ମହାଭୂତରେ ତିଆରି ହେଉଛି କ'ଣ କ'ଣ ନା ଭୂମି ଜଳ ଅଗ୍ନି ବାୟୁ ଆକାଶ। ଆକାଶ କହିଲେ ଶୂନ୍ୟ ଶୂନ୍ୟ ବସ୍ତୁ ନୁହଁ, ଆକାଶ କହିଲେ ଇଥର ବୋଲି କହୁଛନ୍ତି ପ୍ରଭୁପାଦ ମହାରାଜ। ଆକାଶ ଯେମିତି ଭୂମି ଗୋଟେ ବସ୍ତୁ, ସେହିଭଳି ଭାବରେ ଜଳ ଗୋଟେ ବସ୍ତୁ, ତାପରେ ଅଗ୍ନି ମଧ୍ୟ ଗୋଟେ ବସ୍ତୁ, ବାୟୁ ମଧ୍ୟ ଗୋଟେ ବସ୍ତୁ ଏବଂ ସେହିଭଳି ଭାବରେ ଇଏ ମଧ୍ୟ ଆକାଶ ଗୋଟେ ବସ୍ତୁ ହେଉଛି ଇଥର ବୋଲି କହୁଛନ୍ତି ପ୍ରଭୁପାଦ ମହାରାଜ। ଇଂରାଜୀରେ କହିଛନ୍ତି ଇଏ ହେଉଛି ଇଥର, ଗୋଟେ ସଟଲ ବହୁତ ସୂକ୍ଷ୍ମ ତତ୍ତ୍ୱ, ତାକୁ ଦେଖାଯିବ ନାହିଁ। ଆକାଶକୁ ଆମେ କେମିତି ଜାଣିବା? ଆକାଶକୁ ଜାଣିବା ଶବ୍ଦ ମାଧ୍ୟମରେ, ଯେମିତି ଭୂମିକୁ ଆମେ କେମିତି ଜାଣିବା? ଭୂମିକୁ ତା ଦେଖାଯାଉଛି, କିନ୍ତୁ ଭୂମିରେ 5ଟି ବସ୍ତୁ ରହିଛି, 5ଟି ତତ୍ତ୍ୱ ରହିଛି। ତାର କ'ଣ କ'ଣ? ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଏ 5ଟି ମାଧ୍ୟମରେ ଆମେ ଭୂମିକୁ ଜାଣିପାରିବା। ଶବ୍ଦ କରି ଶବ୍ଦରେ ଶବ୍ଦ ହେଉଛି ମାନେ ଏଠି ନା ଶବ୍ଦ ନୁହଁ, ଭୂମିକୁ ଆମେ ଦେଖିପାରିବା ଏବଂ ତାକୁ ସ୍ପର୍ଶ କରିପାରିବା ଏସବୁ ରହିଛି। କିନ୍ତୁ ତାକୁ ଭୂମିରେ ମଧ୍ୟ ଆକାଶ ବି ରହିଛି, ଭୂମିରେ ମଧ୍ୟ ଆକାଶ ତତ୍ତ୍ୱ ରହିଛି। ଏ ଶବ୍ଦ ହେଉଛି ମାନେ ଏଠି ମଧ୍ୟ ଭୂମି ରହି କ'ଣ ଆକାଶ ତତ୍ତ୍ୱ, ଭୂମିରେ ସବୁଯାକ ତତ୍ତ୍ୱ ରହିଛି। ଜଳରେ ଭୂମି ଜଳ, ଜଳରେ ଗନ୍ଧ ନାହିଁ, ଆମେ ନାସିକା ଦ୍ୱାରା ଗନ୍ଧକୁ ଭୂମିକୁ ଜାଣିପାରିବା, ଗନ୍ଧକୁ ଜାଣିପାରିବା ନାସିକା ଦ୍ୱାରା ଗନ୍ଧକୁ ଅନୁଭବ କରିପାରିବା। ଜଳକୁ କେମିତି ଜାଣିବା? ଭୂମି ଜଳ, ଜଳଟାକୁ କେମିତି ଜାଣିବା? ନା ଜିହ୍ୱା ମାଧ୍ୟମରେ, ଜଳର ରସ ରହିଛି, ଜଳର ରସଟା କେମିତି ଆମେ ଆଖିରେ ଜାଣିପାରିବା ନାହିଁ ବା ନାସିକା ଦ୍ୱାରା ଜାଣିପାରିବା ନାହିଁ, ଜଳର ଯେଉଁ ରସ ରହିଛି ତାକୁ ଜାଣିବା ପାଇଁ ହେଲେ ଆମେ ଜିହ୍ୱା ଜିହ୍ୱା ମାଧ୍ୟମରେ ଜାଣିବା। ସେହିଭଳି ଭାବରେ ଅଗ୍ନି ଯେଉଁ ରହିଛି, ଅଗ୍ନିଟାକୁ ଆମେ ଚକ୍ଷୁ ମାଧ୍ୟମରେ ଦେଖିପାରିବା, ରୂପ ରୂପ ଆମେ ଚକ୍ଷୁ ମାଧ୍ୟମରେ ଦେଖିପାରିବା, କିନ୍ତୁ ନାସିକା ଦ୍ୱାରା ରୂପକୁ ଦେଖିପାରିବା ନାହିଁ ବା ଜାଣିପାରିବା ନାହିଁ, ଆଗ୍ରହଣ କରିପାରିବା ନାହିଁ। ଭୂମି ଜଳ ଅଗ୍ନି ବାୟୁ, ବାୟୁଟାକୁ କେମିତି ଜାଣିବା? ସ୍ପର୍ଶ ମାଧ୍ୟମରେ, ସ୍ପର୍ଶ ମାଧ୍ୟମରେ ଫ୍ୟାନ୍ଟା ବାଜୁଛି, ସ୍ପର୍ଶ ମାଧ୍ୟମରେ ବାୟୁ ଜାଣି ବାୟୁ ରହିଛି, ବାୟୁକୁ ଆମେ ଆଖିରେ ଦେଖିପାରିବା ନାହିଁ। ସେହିଭଳି ଭାବରେ ଅଗ୍ନି ବାୟୁ ଆକାଶ, ଆକାଶକୁ କେମିତି ଜାଣିବା? ଆକାଶ ଶବ୍ଦ ମାଧ୍ୟମରେ, ଆମେ ଯେଉଁ ଶବ୍ଦ କହୁଛେ ଏ ଶବ୍ଦ ଆସୁଛି ମାନେ ଏଠି ବୁଝିବାକୁ ପଡ଼ିବ ଏଠି ଆକାଶ ରହିଛି, ଆକାଶ ତତ୍ତ୍ୱ ରହିଛି, ଭୂମିରେ ମଧ୍ୟ ଆକାଶ ତତ୍ତ୍ୱ ରହିଛି, ଭୂମିରେ ସବୁଯାକ ତତ୍ତ୍ୱ ରହିଛି, কিন্তু আকাশ তত্ত্বের ভূমি নাই বা জল নাই বা বায়ু নাই বা অগ্নি নাই, কেবল আকাশ গোটি মাত্র এলিমেন্ট। হ্যাঁ, এই পাঁচটি তত্ত্বরে আমার এই বাহ্য শরীর সৃষ্টি হয়েছে। হ্যাঁ, খালি মনুষ্য নুহ, পশু পক্ষী কীট পতঙ্গ যেতে জীব অনেক সমস্তর বাহ্য শরীর সেগুলিক সৃষ্টি হয়েছে। সমস্তর গোটে সূক্ষ্ম শরীর রয়েছে, সে সূক্ষ্ম শরীর কণ গোটি মন বুদ্ধি এবং অহংকার। মন কণ ভগবদ গীতা তৃতীয় অধ্যায় ভগবান কহিলেন, ইন্দ্রিয়াণি পরাণ্যাউর ইন্দ্রিয়ে পরং মন, মনস্তু পরা বুদ্ধি যো বুদ্ধি পরতস্তু স। ইন্দ্রিয় মানে যে আমার রয়েছে পাঁচটি কর্মেন্দ্রিয় এবং পাঁচটি জ্ঞানেন্দ্রিয় রয়েছে, আঠার ঊর্ধ্বরে বা উন্নত স্তর স্থিতিরে অনেক মন, মন সবকিছু নিয়ন্ত্রণ করছে, মন সব ইন্দ্রিয় মান আমি মন যা চাহি তা ইন্দ্রিয় মানে সে করছেন। সাধারণত লোক মানে মনর অধীন রয়েছে সব কার্য করছেন এবং সে ভাবতে মন হচ্ছে আত্মা, আমি যা আত্মা যা চাহি তা করা, মন চাহি আমিষ ভক্ষণ করা তেমন আমি সেটা করা, এটা আমার আত্মা। তেমন লোক মানে এই মনর অধীন রয়েকি সে জাঁতি না মনর অধীন, মনটা আমার শত্রু, মনকু যদি আমি নিয়ন্ত্রণ করে পারিবা তাহলে মনটা আমার বন্ধু, ভগবদ গীতা ষষ্ঠ অধ্যায়ের ভগবান কহিলেন। কিন্তু মনকু যদি আমি মনর বশ হয়ে যা তাহলে সে আমার মনর হচ্ছে শত্রু, সি এই মন আমি ভগবদ ধামকে নিয়ে যাব, এই মন মধ্যে আমি নর্কু নব, মনকু কমিটি আমি নিয়ন্ত্রণ করা এটা হচ্ছে বড় কথা। তেমন মন উপরে কাহিকি এটা কোহাগাল না, মন উপরে আসুচি বুদ্ধি, মন উপরে আসুচি বুদ্ধি, বুদ্ধি হচ্ছে মনকু কন্ট্রোল করা কথা। কিন্তু বুদ্ধি যদি ব্যবসায়াত্মক বুদ্ধি নম্যক ব্যবস্থিত বুদ্ধি, ব্যবসায়াত্মক বুদ্ধি নলে স্থির বুদ্ধি নলে অস্থির বুদ্ধি সে মন অধীন হয়ে যাচ্ছে, মন যা চাহি বুদ্ধি আর কিছু করে পড়ে না। তেমন এই বুদ্ধি হচ্ছে বহু গুরুত্বপূর্ণ, ভগবদ গীতা তৃতীয় অধ্যায় ভগবান কেছেন। অর্জুন পচারে কী লোক মানে বিভিন্ন প্রকার পাপ কার্য করছেন, অর্থ কেন প্রযুক্ত পাপ চলতি পুরুষ অনিচ্ছন্ন বিবাহস্নেহ বড়াধিক নিয়োজিত। হ্যাঁ, বহু জন চাহিলে ন চাহিলে বিভিন্ন প্রকার পাপ কার্য করছে, কারণ কণ ভগবান তার উত্তরে অনেক কথা কেছেন। অন্তিমের কহিলেন, এবং বুদ্ধে পরম বুদ্ধা সংস্তভ্যাত্মান আত্মান জয় শত্রু মহাভাব কামরূপ দুরাসদ। এই কামকু কমিটি জয় করে পারিবা না আমার বুদ্ধিকু যদি ভগবান পাখে লগাইবা, এবং বুদ্ধে পরম বুদ্ধা ভগবান পাখে আমার এই সম্যক ব্যবস্থিত বুদ্ধি, এই বুদ্ধিকে বর্তমান পরীক্ষিত মহারাজ ভগবান পাখে লগাই দিয়েছেন সম্যক ব্যবস্থিত বুদ্ধি। তেমন এইভাবে ভাবে যদি আমি ভগবান পাখে বুদ্ধি লগাইবা, ভগবান বুদ্ধি সহ আমি বুদ্ধি লগাই দেওয়া, তাহলে কণ হব না জয় শত্রু মহাবা হব, ইয়ে আমার যে শত্রু সব রয়েছে কাম ক্রোধ লোভ ইত্যাদি আমি তাকে জয় করে পারিবা, কামরূপ দুরাসদ, নহলে কামকু জনে পার হয়ে পারিব না, দুরাসদ কামকু অতিক্রম করা বহু কষ্ট। এমিতিকি কণ শিবজী, শিবজী কুহযায় সে কামকু অতিক্রম করে যাই, শিবজী যেত ধ্যান করুলে তাঙ্কর প্রথম পত্নী হচ্ছেন সতীদেবী, সতীদেবী যেত নিধন হয়ে গেলে তাপরে সে বসে ভগবান, সে সবুজ ভগবান ধ্যান করতে, ধ্যান করুলা বেড়ে দেবতা মানুষ চিন্তা পড়িগাল, দেবতা মানে চিন্তা কলে যদি শিবজী সে যে সতী সে শরীর ত্যাগ করেদে কাহিঁকিং দক্ষঙ্কর সহ গণ্ডগোল হয়েছিল আমি সেদিন কৌলে, তেমন শরীর ত্যাগ করেদে তাপরে সে ভীমাবয়ঙ্কর পুত্রী রূপে আসলে, পার্বতীঙ্কর পুত্রী পার্বতী রূপে আসলে, পার্বতী রূপে যেত আসলে সেতবে সে পুঁ শিবজী প্রাপ্ত হওয়া কণ তপস্যা কলে। কিন্তু এমানে শিবজী এভাবে ভগবান ধ্যান মগ্ন রয়েছে তাঁকর তপস্যা মগ্ন হো না, এমিতিকি পার্বতী তাঁকর লিঙ্গকু আরাধনা কলে তথাপি তাঁকর কৌশি সে ধীর বলে কুহযাই, কুমার সম্ভবরে কালিদাস শিবজী ধীর বলে কেছেন, এতে ধীর ব্যক্তি সে কৌশি অবস্থার বিচলিত হতে না। তেমন দেবতা মানে কণ কামদেব এবং রতি এবং অন্যান্য যে রয়েছে ঋতুপুতু ইত্যাদি করি সে পঠাইলে শিবজীকর ধ্যানকে ভগ্ন করা, ତେଣୁ କାମଦେବ ଯେତେ ସ୍ୱର ମାରିଲେ ମଧ୍ୟ କାମଦେବଙ୍କର ସ୍ୱର କ'ଣ କ'ଣ ଅଛି ଆମର ପ୍ରଭୁପାଦ ମହାରାଜ କହନ୍ତି ଏଇ ପାଞ୍ଚଟି ତତ୍ତ୍ୱ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ କାମଦେବଙ୍କର ବାଣ ପଞ୍ଚ ବାଣ କିନ୍ତୁ ଇଏ ଯେତେ ବାଣ ମାରିଲେ ମଧ୍ୟ ଶିବଜୀଙ୍କର କୌଣସି କାମର ପ୍ରଭାବ ଆସିଲାନି ବରଂ ସେ ତୃତୀୟ ନେତ୍ର ଖୋଲିଦେଲେ ଶିବଜୀଙ୍କର ଗୋଟେ ତୃତୀୟ ନେତ୍ର ରହିଛି ଯେଉଁ ନେତ୍ର ଖୋଲିଦେବା ଦ୍ୱାରା କାମଦେବ ଭସ୍ମୀଭୂତ ହୋଇଗଲେ ଏ ବହୁତ ଘଟଣା ଅଛି ତେଣୁ ଆମର କହିବାର ଉଦ୍ଦେଶ୍ୟ କାମକୁ ଯଦିଓ ଶିବଜୀ ପରାସ୍ତ କରିଥିଲେ କିନ୍ତୁ ପରେ ଗୋଟେ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଶିବଜୀ ଯେତେବେଳେ ଭଗବାନଙ୍କ ରୂପ ଦେଖିଲେ ମହିନ ରୂପ ସେତେବେଳେ ସେ କାମ ଦ୍ୱାରା ପ୍ରଭାବିତ ହୋଇଗଲେ ତେଣୁ ଏଇ ଭାବରେ ଯେଉଁ ରହିଛି କାମକୁ ଜୟ କରିବା ପାଇଁ ଉପାୟ ହେଉଛି ଏଇ ବୁଦ୍ଧି ଯେଉଁ ରହିଛି ବୁଦ୍ଧିକୁ ଭଗବାନ ପାଖରେ ଲଗାଇବା ସେଥିପାଇଁ ପରୀକ୍ଷିତ ମହାରାଜ ଏହା କରିଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ପ୍ରଶଂସା କରି କହୁଛନ୍ତି ସମ୍ୟକ ବ୍ୟବସ୍ଥିତା ବୁଦ୍ଧି ତବ ରାଜସ ସପ୍ତମ ଏ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ରାଜସୀ ସପ୍ତମ ରାଜା ସେ ରାଜା ଥିଲେ ରାଜାମାନଙ୍କ ଭିତରେ ମଧ୍ୟ ରାଜା ଥିଲେ ମଧ୍ୟ ଋଷି ଭଳି ଜୀବନଯାପନ କରୁଥିଲେ ରାଜସୀ ଏବଂ ସପ୍ତମ ସପ୍ତମ କହିଲେ ଶ୍ରେଷ୍ଠ ସବୁ ସବୁ କଥାରେ ତିନୋଟି ରହିଛି ଗୋଟେ ହେଉଛି କ'ଣ ନା ପଜିଟିଭ କମ୍ପାରେଟିଭ ସୁପରଲେଟିଭ ସବୁ ହେଉଛି କ'ଣ ପ୍ରଥମ ହେଉଛି ରାଜର୍ଷୀ ରାଜର୍ଷୀ ସତ୍ 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 ରାଜର୍ଷୀ ସତ୍ ସିଏ ଭଗବାନଙ୍କର ଭକ୍ତ ସତ୍ ରାଜା ସତ୍ ରାଜା ଏବଂ ସତ୍ତର ଦୁଇ ଜଣଙ୍କ ଭିତରେ ଯଦି କୁହାଯିବ କିଏ ୟାଙ୍କ ଭିତରେ ଶ୍ରେଷ୍ଠ ସେଇଟା କୁହାଯିବ ସତ୍ତର ଏଇଟା ହେଉଛି କମ୍ପାରେଟିଭ କିନ୍ତୁ ଅଧିକ ଲୋକମାନଙ୍କ ଭିତରେ କିଏ ଶ୍ରେଷ୍ଠ ଯଦି କୁହାଯିବ ସେଇଟା ହେଉଛି ସପ୍ତମ ହେଉଛି ସୁପରଲେଟିଭ ତେଣୁ ଇଏ ସେହିଭଳି ଭାବରେ ସମସ୍ତ ରାଜାମାନଙ୍କ ଭିତରେ ଶ୍ରେଷ୍ଠ ରାଜା ଜଣେ ଆଚାର୍ଯ୍ୟ କହୁଛନ୍ତି ଭରତ ରାଜାଙ୍କୁ ନାମ ବହୁତ ପ୍ରସିଦ୍ଧ ରାଜା ଥିଲେ ଯାହା ପାଇଁ ଦେଶର ନାମ ହୋଇଥିଲା ଭାରତବର୍ଷ କିନ୍ତୁ ତାଙ୍କ ଠାରୁ ମଧ୍ୟ ହିଁ ଉନ୍ନତ ସପ୍ତମ ସେଥିପାଇଁ ରାଜର୍ଷି ସପ୍ତମ ଆଉ ପୂର୍ବରୁ ଯେତେ ପରୀକ୍ଷିତ ମହାରାଜ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ସେହି ସମୟରେ ସୁଖଦେବ ଗୋସ୍ୱାମୀଙ୍କୁ ସେ ସମ୍ବୋଧନ କରିଥିଲେ ମୁନି ସପ୍ତମ ବୋଲି ସମ୍ବୋଧନ କରିଥିଲେ ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ରାଜର୍ଷି ସପ୍ତମ ବୋଲି ସମ୍ବୋଧନ କରୁଛନ୍ତି ରାଜର୍ଷି ସପ୍ତମ ଯଦି ପରୀକ୍ଷିତ ମହାରାଜ କହିବେ ପ୍ରଭୁ ମୁଁ କାହିଁକି ଏଭଳି ମୋତେ କହୁଛନ୍ତି କ'ଣ ମୋର ବୁଦ୍ଧି ମାନେ କ'ଣ ସ୍ଥିର ହେଇଛି କ'ଣ ସ୍ଥିର ହେଇଛି ନା ବାସୁଦେବ କଥାୟାନ୍ତି ଭଗବାନ ବାସୁଦେବ ବାସୁଦେବ କହିଲେ ବସୁଦେବଙ୍କର ପୁତ୍ର ବାସୁଦେବ ବାସୁଦେବ ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ତ୍ୱ ସ୍ତର ତେଣୁ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ବା ଭଗବାନ ବୁଝିବା ପାଇଁ ଏ ସତ୍ତ୍ୱ ସ୍ତରକୁ ଆସିବାକୁ ପଡ଼ିବ ସତ୍ତ୍ୱ ସ୍ତରକୁ ନ ଆସିଲେ ରଜତମ ଗୁଣରେ ଜଣେ ଭଗବାନ ବିଷୟରେ ଜାଣିପାରିବ ନାହିଁ ସତ୍ୟ ଗୁଣରୁ ଆସିକରି ସବୁଠାରୁ ଶ୍ରେଷ୍ଠ ସତ୍ତ୍ୱ ସ୍ତର ଶୁଦ୍ଧ ସତ୍ତ୍ୱ ସ୍ତରକୁ ଗଲେ ମାନେ ଭଗବାନ ବୁଝିପାରିବ ତାଙ୍କର କଥା ବୁଝି ଭଗବାନଙ୍କ ଆଗ୍ରହ ଆସି ବାସୁଦେବ କଥା ଜାଣନ୍ତେ ଯଜାତା ନୈଷ୍ଠିକି ରତି ଯଜାତା ଯେହେତୁ ତୁମର ସେ ବାସୁଦେବଙ୍କ କଥା ପ୍ରତି ନୈଷ୍ଠିକି ରତି ଆସିଛି ରତି ରତି ଶବ୍ଦ ହେଉଛି କ'ଣ ଏଠି କୁହାଯାଉଛି ରତି ଅର୍ଥ ହେଉଛି ଆକର୍ଷଣ ବା ଭାବ ଭକ୍ତି ଆମର ଜଣେ ଆଚାର୍ଯ୍ୟ କହିଛନ୍ତି ରତି ଶବ୍ଦର ଅର୍ଥ ହେଉଛି ପ୍ରେମର ପୂର୍ବସ୍ତର ପ୍ରେମର ପୂର୍ବସ୍ତର ହେଉଛି ରତି ଭାଗବତ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଯେ ଯେଉଁମାନଙ୍କ ରତି ଜାହାତ ହେଇଛି ସେମାନେ ଆଉ ଭଗବାନ କଥାକୁ ଖାଲି ଶୁଣନ୍ତି ନାହିଁ ସେମାନଙ୍କ ଭଗବାନ କଥାକୁ ପାନ କରନ୍ତି ପାନ କରନ୍ତି ସେଇଟା ଭଗବାନ କଥାକୁ ପାନ କରନ୍ତି ପାନ କରନ୍ତି ମାନେ ପାଟି ମାଧ୍ୟମରେ ଜିଭ ମାଧ୍ୟମରେ ପାନ କରନ୍ତି ନାହିଁ କର୍ଣ୍ଣ ମାଧ୍ୟମରେ ପାନ କରନ୍ତି ତେଣୁ ଏ ରତି ରତିସ୍ତର ଯେଉଁମାନଙ୍କ ଆସିଛି ବସୁଦେବ କ'ଣ ପରୀକ୍ଷିତ ମହାରାଜଙ୍କର ସେହି ସ୍ତର ଆସିଥିଲା ସେ ପାନ କରୁଥିଲେ ଆଉ ପୂର୍ବରୁ କହିଲେ ନା ସେଇଟା ନୈଶାହାତି ଦୁଃସା କ୍ଷୁନ୍ମାନ ତ୍ୟକ୍ତ ଦମ ବି ବାହାରତି ପିବଦମ ତନ ମୁଖାମ ଭୋଜମ ଚ୍ୟୁତମ ହରି କଥା ଆମୃତମ ଆଉ ପୂର୍ବରୁ ସେ ଉତ୍ତର ଶ୍ଳୋକରେ ତାରି ଗୋଟେ ଶ୍ଳୋକଟି ଅଛି ସେ କହିଲେ ମୋତେ ମୁଁ ଯଦିଓ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହିଁ କିନ୍ତୁ ମୋତେ କିଛି କଷ୍ଟ ଲାଗୁନାହିଁ। ନିଶା ଦୁଷା ଏଇଟାକୁ କେହି ସହ୍ୟ କରିପାରିବେ ନାହିଁ। କ୍ଷୁଧା ବା ତୃଷାକୁ ତୃଷାକୁ ସହ୍ୟ ନ କରିପାରିକରି ସେ ତାଙ୍କର ସେ ଯେଉଁ ଋଷି ରହିଛନ୍ତି ଶ୍ରମିକ ଋଷି ତାଙ୍କର କ୍ରୋଧ ପ୍ରକାଶ କରି ତାଙ୍କର ଗଳାରେ ସେଇ ସର୍ପକୁ ବେଷ୍ଟନ କରିଦେଇଥିଲେ। ତାଙ୍କ କ୍ରୋଧ ଆସିଥିଲା କାରଣ ତୃଷାକୁ ସେ ସମ୍ବରଣ କରିପାରିନଥିଲେ ଏତେ ତାଙ୍କର ତୃଷା ହେଇଥିଲା ବା ଶୋଷ ହେଇଥିଲା। ସେହିଭଳି ଭାବରେ କ୍ଷୁଧା କ୍ଷୁଧା ମଧ୍ୟ ରହିଛି। ପିଲାଦିନେ ଆମେ ସ୍କୁଲରେ ପଢ଼ୁଥିଲୁ ସଂସ୍କୃତରେ ଗୋଟେ ଲେଖା ହେଇଛି ଭୁବୁକ୍ଷିତଂ କିଂ ନ କରୋତି ପାପଂ। ଯେଉଁମାନେ ଭୁବୁକ୍ଷୁ ମାନେ ଯାହା ଭୋକ ଲାଗୁଛି ସେ କ'ଣ ପାପ ନ କରିପାରିବ। ଭୁବୁକ୍ଷିତଂ କିଂ ନ କରୋତି ପାପଂ ବୋଲି ରହିଛି। ତେଣୁ ପରୀକ୍ଷିତ ମହାରାଜ ଏହିଭଳି ଭାବରେ ଆଜିକାଲି ଆଉ କେହି ଭୁବୁକ୍ଷିତ ରହୁନାହାନ୍ତି ବୋଧେ ରହୁଛନ୍ତି। ଏଭଳି ବ୍ୟବସ୍ଥା ହେଇଗଲାଣି ଆଉ କେହି କ୍ଷୁଧାରେ ରହୁନାହାନ୍ତି। କିନ୍ତୁ ପ୍ରଭୁପାଦ ମହାରାଜ ବାଣୀ ମଧ୍ୟ ଆଜି ଥିଲା ସେଇଟା ପ୍ରଭୁପାଦ ମହାରାଜ ବାଣୀ ଥିଲା ଏ ଲୋକ ଓଭର ପପୁଲେସନ୍ ହେଇଗଲା ବୋଲି କ୍ଷୁଧା ହେଉଛି ତାହା ନୁହଁ ବା ସେମାନେ ଖାଇବାକୁ ପାଉନାହାନ୍ତି ତାହା ନୁହଁ। ଯେତେ ଲୋକ ହେଲେ ବି ପୃଥିବୀର ଶକ୍ତି ରହିଛି ସେମାନେ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରିବେ। ସର୍ବ କ'ଣ ସର୍ବକାମ ଦୋହା ମହି ବୋଲି କୁହାଯାଇଛି ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ପୃଥିବୀରେ ଯେତେ ଲୋକ ରହିବେ ସମସ୍ତଙ୍କର ଖାଦ୍ୟ ପାନୀୟ ଯାହା ଆବଶ୍ୟକତା ସେ ପୂର୍ଣ୍ଣ କରିବ। ମହି ଶବ୍ଦର ଅର୍ଥ ସେଇଟା ସର୍ବକାମ ଦୁଘା ମହି କାମ ଦୁଘା ଯେମିତି ଗାଈ ସବୁ ପ୍ରଦାନ କରୁଛି କ୍ଷୀର ପ୍ରଦାନ କରୁଛି ସେହିଭଳି ଭାବରେ ମହି ମଧ୍ୟ ସେ ସବୁ ପ୍ରଦାନ କରିବ। କିନ୍ତୁ ଲୋକମାନେ ଯେତେବେଳେ ଭଗବତ ଚେତନଶୀଳ ହେଉନାହାନ୍ତି ସେତେବେଳେ ତାଙ୍କୁ ବା ତାଙ୍କୁ କ୍ଷୁଧାରେ ରହିବାକୁ ପଡ଼ୁଛି। ଖାଦ୍ୟ ତାଙ୍କୁ ଖାଦ୍ୟ ସଙ୍କଟ ତାଙ୍କ ପାଖରେ ଆସୁଛି ବା ଅନ୍ୟାନ୍ୟ ସବୁ ବିଭିନ୍ନ ପ୍ରକାର ଯେଉଁ ଅସୁବିଧା ସବୁ ରହୁଛି କାରଣ ସେମାନେ ଭଗବାନଙ୍କର ଶରଣରେ ଯାଉନାହାନ୍ତି। ତେଣୁ ଭଗବାନ ବିଭିନ୍ନ ପ୍ରକାର ତାଙ୍କୁ କଷ୍ଟ ପ୍ରଦାନ କରନ୍ତି। ତେଣୁ ଯେଉଁମାନଙ୍କର ଭଗବାନ କଥା ପ୍ରତି ରତି ଆସୁଛନ୍ତି ସେମାନେ ଭଗବାନ କଥାକୁ ପାହାନ କରନ୍ତି। ପିବନ୍ତ ଯେ ଭଗବତ ଆତ୍ମନ ସତାମ କଥାମୃତଂ ଶ୍ରବଣ ପୁଟେଶ ସମୃତମ ପୁନନ୍ତି ତେ ବିଷୟ ବିଦୂଷିତା ସ୍ୱୟଂ ବ୍ରଜନ୍ତି ତତ୍ଚରଣ ସରଳୁହାନ୍ତିକମ। ଯେଉଁମାନେ ଭଗବାନ କଥାକୁ ପାହାନ କରୁଛନ୍ତି ବୁଝିବାକୁ ପଡ଼ିବ ଯେ ତାଙ୍କର ଆଉ କୌଣସି ହୃଦୟରେ କୌଣସି କାମ କ୍ରୋଧ ଇତ୍ୟାଦି ନାହିଁ ବିଷୟ ସବୁ ଚାଲିଗଲା ଏବଂ ସେମାନେ ଭଗବତ ଧାମକୁ ଚାଲିବେ। ବ୍ରଜନ୍ତି ତତ୍ଚରଣ ସରଳୁହାନ୍ତିକମ ଭଗବତ ଧାମକୁ ଚାଲିବେ। ପରୀକ୍ଷିତ ମହାରାଜ ପ୍ରକୃତିରେ ଭଗବତ ଧାମକୁ ଗଲେ ଆଉ ପରେ ବର୍ଣ୍ଣନା କରାଯିବ ବୋଧେ ଭଗବାନ କଥା ଶୁଣିସାରିକି ସେ ଭଗବତ ଧାମକୁ ଗଲେ ପରୀକ୍ଷିତ ମହାରାଜ। ତେଣୁ ଭଗବାନ କଥା ପ୍ରତି ଯଦି ରତି ଆସିଗଲା ଭାଗବତ ଆରମ୍ଭରେ ସେଟା କହିଛନ୍ତି ସୁତ ଗୋସ୍ୱାମୀ ଯେତେବେଳେ ନୈମିଷାରଣ୍ୟରେ ମୋ ସ୍ୱର୍ଣ୍ଣକାଦ ଋଷିମାନଙ୍କୁ ଭାଗବତ କଥା କହିବା ପାଇଁ ଆରମ୍ଭ କରିଛନ୍ତି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସ୍ୱକୁଟି ଅଛନ୍ତି ଯେ ଧର୍ମ ସୁନୁଷ୍ଠିତାଂ ପୁଂସାଂ ବିଶ୍ୱକ୍ଷେନ କଥା ସୁଜ ନୋତ୍ପାଦେ ଯଦି ରତି ଶ୍ରମ ଏଭଇ କେବଳ। ଆମେ ବିଭିନ୍ନ ପ୍ରକାର ଧର୍ମ କାର୍ଯ୍ୟ କରୁଛେ କିନ୍ତୁ ଭଗବାନ କଥା ପ୍ରତି ଆମର ଆଗ୍ରହ ଆସୁନାହିଁ ନୋତ୍ପାଦେ ଯଦି ରତି ଏଠି ରତି କଥା ଶବ୍ଦ ରହିଛି ନା ରତି ଯଦି ଭଗବାନ କଥା ପ୍ରତି ରତି ନ ଆସିଲା ତାହେଲେ ଯାହା ସବୁ ସେ କରୁଛନ୍ତି ଶ୍ରମ ଏବ ହି କେବଳ ଯାହା ସବୁ ହେଉଛି କେବଳ ଶ୍ରମ ଶ୍ରମ ଏବ ହି କେବଳ। ତେଣୁ ବସୁଦେବ ପରୀକ୍ଷିତ ମହାରାଜଙ୍କର ସେଇଭଳି ସେଇ ସ୍ଥିତିରେ ଅଛନ୍ତି ସେ ରତି ଆସୁ ନୈଷ୍ଠିକ ରତି ନୈଷ୍ଠିକ ନିଷ୍ଠା ନିଷ୍ଠା ରୁଚି ଆସକ୍ତି ଭାବ ଏସବୁ ବିଭିନ୍ନ ପ୍ରକାର ସ୍ତର ରହିଛି ଭକ୍ତିରେ ବିଭିନ୍ନ ଭକ୍ତିର ସାମଗ୍ରୀ ସୁନ୍ଦରରେ ଏ କୁହାଯାଇଛି। ନୈଷ୍ଠିକ ଶବ୍ଦର ଅର୍ଥରେ ଏଠି କୁହାଯାଏ ଅପ୍ରତିହତା ଏ ଯେଉଁ ରଜି ଭଗବାନ କଥା ପ୍ରତି ଯେଉଁ ଆକର୍ଷଣ ରହିଛି ଏଇଟା କୌଣସି ପରିସ୍ଥିତିରେ ପ୍ରତିହତ କରାଯାଇପାରିବ ନାହିଁ ଭଗବାନ କଥା ପ୍ରତି ଏଇଭଳି ଭାବରେ ତାଙ୍କର ରତି ଆସିଛି ନୈଷ୍ଠିକ ରତି। ତେଣୁ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି କୃଷ୍ଣ କଥା ରାଜର୍ଷି ବା ରାଷ୍ଟ୍ର ପ୍ରଧାନମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଇଏ ଯେଉଁ କୃଷ୍ଣ କଥା ଶୁଣୁଛନ୍ତି ଏଇଟା ଯେଉଁମାନେ ରାଜା ହେଉଛନ୍ତି ତାଙ୍କ ପାଇଁ ଏ କଥା ନିହାତି ନିତାନ୍ତି ଆବଶ୍ୟକ କାରଣ ସେମାନେ ଶାସନ କେମିତି କରିବେ ଭଗବାନ ବିଷୟରେ ନ ଜାଣିଲେ ଭଗବାନ କଥା ନ ଜାଣିଲେ ଭଗବାନ ନିୟମ ନ ଜାଣିଲେ କେମିତି ସେମାନେ ଶାସନ କରିବେ। ତେଣୁ ରାଜାଙ୍କୁ ଭଗବାନଙ୍କ ପ୍ରତିନିଧି ବୋଲି କୁହାଯାଏ ନାରାୟଣ କି ନରାଧିପ ଭଗବାନ ପ୍ରତିନିଧି ଆମେ ଭଗବାନ ବିଷୟରେ ଜାଣିନେ ଆଉ କ'ଣ ପ୍ରତିନିଧି ତାଙ୍କର ହେବା ଯେମିତି ଆମେ କହିବା ଆମେ ଇସ୍କନର ଭକ୍ତ, ନା ଇସ୍କନ କ'ଣ ତତ୍ତ୍ୱ କହିଲ, ଇସ୍କନ ପ୍ରିନ୍ସିପଲ୍ କ'ଣ? ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ଆସୁଥିଲି, ଆମେ ଥରେ ଯାଇଥିଲୁ ଅଡ଼ିଟ୍ କରିବା ପାଇଁ କେଉଁଠି ଜାଗା, ବଲାଙ୍ଗୀର, ବଲାଙ୍ଗୀର ଗୋଟେ ଅଫିସ୍ ଅଡ଼ିଟ୍ କରୁଥିଲୁ, ସେଠି ତାଙ୍କର ଏକ୍ଜିକ୍ୟୁଟିଭ୍ ଜଣେ ମୋତେ ପଚାରିଲେ ଏମିତି କଥା ହଉ, ସେ କହିଲେ କ'ଣ ଆପଣଙ୍କର ଇସ୍କନ ତତ୍ତ୍ୱଟା କ'ଣ ଫିଲୋସଫି? ମୁଁ ଜାଣିନଥିଲି, ମୁଁ କହିଲି ମୁଁ ଜାଣିନି ସେଇଟା, କିନ୍ତୁ ମୁଁ ଜାଣିନି ଖାଲି ଏତିକି, ହରେ କୃଷ୍ଣ ମହାମନ୍ତ୍ର, ହରେ
କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ। ଏ ମହାମନ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ, ଆଉ କିଛି ଜାଣିନଥିଲି ସେତେବେଳେ, ନୂଆ ନୂଆ। ତେଣୁ ଆମେ କୃଷ୍ଣ ଭକ୍ତି ଯେଉଁ ରହିଛି, ଏଇ କୃଷ୍ଣ ଆନ୍ଦୋଳନ ରହିଛି, ମାନେ ଆମେ ଜାଣିବା କଥା କୃଷ୍ଣ, ଯେଉଁ କୃଷ୍ଣ ଚେତନାଟା କ'ଣ, ଏ ତତ୍ତ୍ୱଟା କ'ଣ, ଏସବୁ ରହିଛି। ତେଣୁ ଯିଏ ରାଜା ହେବେ, ଭଗବାନ ପ୍ରତିନିଧି, ଭଗବାନ ବିଷୟରେ ନ ଜାଣିକରି କ'ଣ ସେ ପ୍ରତିନିଧି କରିବେ, ଭଗବାନ କ'ଣ ଶାସନ କରିବେ? ତେଣୁ ପ୍ରଭୁପାଦ ମହାରାଜ ସେଇଟା କହୁଛନ୍ତି। ତେଣୁ ଦୁର୍ଭାଗ୍ୟବଶତଃ ଏହି ଯୁଗରେ ରାଷ୍ଟ୍ରର ଶାସନ କ୍ଷମତା ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ମନୁଷ୍ୟମାନେ ଧୀରେ ଧୀରେ ଅଧିକାର କରିନେଉଛନ୍ତି, ଯେଉଁମାନଙ୍କର କୌଣସି ପ୍ରକାର ଆଧ୍ୟାତ୍ମିକ ଜ୍ଞାନ ନାହିଁ, ଏବଂ ତା ଫଳରେ ସମାଜ ଅତି ଦ୍ରୁତଗତିରେ ଅଧପତିତ ହେଉଛି। ସମାଜରେ ଯେଉଁମାନେ ରହି ପ୍ରଜାମାନେ ରହିଛନ୍ତି, ଯଦି ରାଜା ଯଦି ଗୋଟେ ଶ୍ରେଷ୍ଠ କ'ଣ ଧାର୍ମିକ ରାଜା ହେବେ, ତାହେଲେ ପ୍ରଜାମାନେ ମଧ୍ୟ ଧାର୍ମିକ ବ୍ୟକ୍ତିରେ ପରିଣତ ହେବେ, ଏବଂ ସେମାନେ ଭଗବତ ଧାମକୁ ଯିବେ। ଯେମିତି ପ୍ରଜା କ'ଣ ଯୁଧିଷ୍ଠିର ମହାରାଜଙ୍କର ଏ କୃଷ୍ଣ ରାଜ୍ୟ, ସେହିଭଳି ଭାବେ ରାମ ରାଜ୍ୟ, ଭଗବାନ ରାମଚନ୍ଦ୍ର ନିଜେ ରାଜା ହୋଇଥିଲେ, ତେଣୁ ତାଙ୍କ ପ୍ରଜାମାନେ କେତେ ଆନନ୍ଦରେ ରହିଥିଲେ, ଭାଗବତ ବର୍ଣ୍ଣନା କରାଯାଇଛି। କିନ୍ତୁ ରାଜା ଯଦି ଇଏ ହେବେ, ଅଧାର୍ମିକ ହେବେ, ତାହେଲେ ପ୍ରଜାମାନେ କ'ଣ ଆନନ୍ଦରେ ରହିପାରିବେ? ସେ କଥା କହୁଛନ୍ତି ପ୍ରଭୁପାଦ ମହାରାଜ। ଯାହାଙ୍କର ମନ କୃଷ୍ଣ ଭାବନାରେ ସ୍ଥିର ହୋଇଛି, ବୁଝିବାକୁ ହେବ ଯେ ଜୀବନର ମୂଲ୍ୟବୋଧ ବିଷୟରେ ତାଙ୍କ ବୁଦ୍ଧି ଅତ୍ୟନ୍ତ ତୀକ୍ଷ୍ଣ। ମହାରାଜ ପରୀକ୍ଷିତ ଥିଲେ, ରାଜର୍ଷି ସପ୍ତମ, ସମସ୍ତ ରାଜର୍ଷିମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଏବଂ ଶ୍ରୀ ଶ୍ରୀଲ ସୁଖଦେବ ଗୋସ୍ୱାମୀ ଥିଲେ ମୁନି ସପ୍ତମ, ସମସ୍ତ ମୁନିମାନଙ୍କ ଭିତରେ ଶ୍ରେଷ୍ଠ। ସେମାନେ ଉଭୟ ଅତି ଉନ୍ନତ ସ୍ତରରେ ଅଧିଷ୍ଠିତ ଥିଲେ, କାରଣ କୃଷ୍ଣ କଥାରେ ସେମାନଙ୍କ ରୁଚି ଉଦୟ ହୋଇଥିଲା। ଇଏ ଯେମିତି ଶୁଣିବା ପାଇଁ ଆଗ୍ରହ, ସିଏ ସେମିତି କହିବା ପାଇଁ ଆଗ୍ରହ, ତାଙ୍କର ମଧ୍ୟ କୌଣସି ଅସୁବିଧା ନାହିଁ, ମନୁଷ୍ୟ କଥା କହୁଛନ୍ତି ସିଏ, କିଛି ଉନ୍ନତ ସ୍ତରର ଏମିତି ଜାଣିବା। ପରବର୍ତ୍ତୀ ଶ୍ଳୋକରେ ଭାଗବତର ବକ୍ତା ଏବଂ ଶ୍ରୋତାଙ୍କର ଅତି ଉଚ୍ଚ ପଦ ବିଷୟରେ ଅତ୍ୟନ୍ତ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି। କୃଷ୍ଣ କଥା ଏତେ ଉତ୍ସାହଜନକ, ଉତ୍ସାହଦାୟକ ଯେ ମହାରାଜ ପରୀକ୍ଷିତ ଜଡ଼ ଜଗତର ସମସ୍ତ ବିଷୟ, ଏପରିକି ପାନ ଭୋଜନର ଆବଶ୍ୟକତା ପର୍ଯ୍ୟନ୍ତ ବିସ୍ମୃତ ହୋଇଯାଇଥିଲେ। କୃଷ୍ଣ ଭାବନାମୃତ ଆନ୍ଦୋଳନ ସାରା ପୃଥିବୀରେ ପ୍ରଚାରିତ ହୋଇ କିପରି ବକ୍ତା ଏବଂ ଶ୍ରୋତା ଉଭୟଙ୍କୁ ଚିନ୍ମୟ ସ୍ତରକୁ ଉନ୍ନୀତ କରାଇ ଭଗବତ ଧାମକୁ ନେଇଯିବ, ଏହା ତାହାର ଏକ ଦୃଷ୍ଟାନ୍ତ ଅଟେ। ଆମର ଏଇ କୃଷ୍ଣ ଚେତନାରେ ମଧ୍ୟ ଯେଉଁମାନେ ଯୋଗ ଦେବେ, ସେମାନେ ମଧ୍ୟ ସେହି ଅବସ୍ଥା ପ୍ରାପ୍ତ ହେବେ। ଆମ ନିଜର କଥା କହିବା, ଆମେ ଯଦି ପ୍ରଥମେ ଆସୁଥିଲୁ, ଆମେ କ'ଣ ଜାଣିନଥିଲୁ, ଶାସ୍ତ୍ର କ'ଣ ଜାଣିନଥିଲୁ, ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କୁ ଶୁଣିଲା ବେଳେ, କଥା ଶୁଣିଲା ବେଳେ ଆମେ ଚିନ୍ତା କରୁଥିଲୁ ଯେ ଶାସ୍ତ୍ର ଉପରେ କାହିଁକି ଏତେ କହୁଛନ୍ତି। ତେଣୁ ଜଣେ ଯେତେବେଳେ ସାଧୁସଙ୍ଗ କରିବ, ସେତେବେଳେ ସେ ଶାସ୍ତ୍ର ଉପରେ ତାଙ୍କର ବିଶ୍ୱାସ ଆସିବ, ଏବଂ ଶାସ୍ତ୍ର ଶୁଣିବାରେ ଆଗ୍ରହ ଆସିବ। ଆଗ୍ରହ ଆସିକରି ସେ ଏଭଳି ସ୍ତର ପ୍ରାପ୍ତ ହେବେ, ଯେଉଁ ସ୍ତରରେ କି ସେ ଭଗବାନ କଥା ଶୁଣିବା ପାଇଁ ତାଙ୍କର ଶୁଣିବେ ନାହିଁ, ସେ ପାନ କରିବେ। ସେଇଭଳି ଭାବରେ ମଧ୍ୟ ବକ୍ତା ସବୁ ରହିଛନ୍ତି, ସେମାନେ ମଧ୍ୟ ଭଗବାନ କଥାକୁ ଏଭଳି ଭାବରେ କହିବେ, ତାଙ୍କର ନନ୍ଷ୍ଟପ୍ କଥା କହିବେ, ସେମାନେ ମଧ୍ୟ ସେ ଉନ୍ନତ ସ୍ତରରେ ଅଛନ୍ତି। ତେଣୁ କହିବା ପାଇଁ ଆରମ୍ଭ କରି ଉତ୍ତର ଦେବେ ସବୁ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସମ୍ୟକ୍ ବ୍ୟବସ୍ଥିତା ବୁଦ୍ଧି କହିଲେ ଇଏ ଭଗବାନ ପ୍ରତି ପୂର୍ଣ୍ଣ ଭାବରେ ତାଙ୍କର ବୁଦ୍ଧି ରହିଛି, ଆକର୍ଷିତ ହୋଇକି ରହିଛି, ଭଗବାନ ସହିତ ବୁଦ୍ଧି ସ୍ଥିର ହୋଇଯାଇଛି ଭଗବାନଙ୍କର ପାଖରେ, ସମ୍ୟକ୍ ବ୍ୟବସ୍ଥିତା ବୁଦ୍ଧି। ତେଣୁ ରାଜର୍ଷି ସପ୍ତମ, ରାଜାମାନଙ୍କ ଭିତରେ ଉତ୍ତମ, ବିଶେଷ ଭାବରେ ଏମିତିକି କହିବାର ଉଦ୍ଦେଶ୍ୟ ଥିଲା ସୁଖଦେବ ଗୋସ୍ୱାମୀଙ୍କର, ଯେ ଜନ୍ମରୁ ସେ ସେଇ ସ୍ତରରେ ଥିଲେ, ଭଗବାନ ତାଙ୍କୁ କିଭଳି ତାଙ୍କୁ ରକ୍ଷା କରିଥିଲେ, ଭଗବାନ ଜନ୍ମରୁ ସେ ରହିଥିଲେ, ଜନ୍ମରେ କ'ଣ ହେଇଥିଲା, ଅଶ୍ୱତ୍ଥାମା ତାଙ୍କୁ ଅସ୍ତ୍ର ମାରିଥିଲେ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାକୁ ରକ୍ଷା କରିଥିଲେ, ଏବଂ ମୃତ୍ୟୁ ସମୟରେ ମଧ୍ୟ ସେହି ଅବସ୍ଥା ହେଇଥିଲା, ମୃତ୍ୟୁ ସମୟରେ ଅଭିଶାପ ମିଳିଲା ତାଙ୍କୁ, ତକ୍ଷକ ଦଂଶନ କରିବ, କିନ୍ତୁ ଏଥିରେ ମଧ୍ୟ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ତାଙ୍କର କୌଣସି ଭୟ ଆସିଲା ନାହିଁ। ସେ ପ୍ରକୃତରେ ଭଗବାନ କଥା ଶୁଣିକରି ସେ ଶରତ୍ୟାଗ କରିଛନ୍ତି। ସେ ଯେ ତକ୍ଷକ ଦ୍ୱାରା ଦଂଶିତ ହୋଇକରି ମୃତ୍ୟୁବରଣ କରେ ତାହା ନୁହଁ। ତକ୍ଷକ ଆସିବା ପୂର୍ବରୁ ସେ ଭଗବାନ କଥା ଶୁଣି ସାରିକରି ଧ୍ୟାନ କରିକିରି ସେ ଶରୀର ତ୍ୟାଗ କରିଦେଇଛନ୍ତି। ତେଣୁ ତକ୍ଷକ ଯେଉଁ ଆସିଲା କେବଳ ତାଙ୍କ ଶରୀରକୁ ଦାହ ଦାହ କାର୍ଯ୍ୟ କଲା, ଦାହ କରିଦେଲା, ସଂସ୍କାରରେ ସାହାଯ୍ୟ କଲା ତକ୍ଷକ, ନହେଲେ ତାଙ୍କ ଶରୀରରେ ସେ ତ୍ୟାଗ କରିଦେଇଥିଲେ ତା ପୂର୍ବରୁ, ବହୁତ ପୂର୍ବରୁ। ମୁନି ଋଷିମାନେ ଏଭଳି ରହିଛନ୍ତି, ଯୋଗୀମାନେ ରହିଛନ୍ତି, ସେମାନେ ଯେତେବେଳେ ଚାହିଁବେ ଶରୀର ତ୍ୟାଗ କରିପାରିବେ। ଯେମିତି ଶିବ କ'ଣ ଭୀଷ୍ମଦେବ, ଭୀଷ୍ମଦେବ ଭଗବାନଙ୍କ ଚିନ୍ତା କରିକିରି ଭଗବାନଙ୍କର ଧ୍ୟାନ କରିକିରି ଶରୀର ତ୍ୟାଗ କରିଥିଲେ। ଏହିଭଳି ଭାବରେ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, ଭଗବାନ କହିଛନ୍ତି ଯେ ଓମ୍ ନିତ୍ୟତା କେଣ ବ୍ରହ୍ମ ବ୍ୟାହରଣ ମାମ ଅନୁସରଣ ଜୟଆଦି ତିରନ୍ଧିଆମ ସଦାଆଦି ପରମାଙ୍ଗତି। ଭଗବାନଙ୍କର ଧ୍ୟାନ କରିକିରି ଯୋଗୀମାନେ ଶରୀରକୁ ତ୍ୟାଗ କରିଦିଅନ୍ତି। କେମିତି ଜଣେ କ'ଣ ଯେଉଁ ରହିଛି ଆତ୍ମାକୁ ତ୍ୟାଗ କରିବ, ଆତ୍ମାକୁ ଏ ଶରୀରକୁ ତ୍ୟାଗ, ଆତ୍ମା ସେ ତ ହେଉଛି ଆତ୍ମା, ଏ ଆତ୍ମା କେମିତି ଶରୀର ତ୍ୟାଗ କରିବ ତା'ର ଉପାୟ ରହିଛି। ଆତ୍ମାଙ୍କୁ ସେମାନେ ଯୋଗୀମାନେ ଏଭଳି ଭାବରେ ଯେଉଁ ରହିଛି ତା ବିଭିନ୍ନ ଚକ୍ର ରହିଛି ଶରୀର ଭିତରେ, ଗୋଟେ ପରେ ଗୋଟେ ପରେ ଉତ୍ତ ଚକ୍ର ଯାଇକରି ମସ୍ତକ ପାଖକୁ ନେଇକରି ପୁଣି ସେ ଯେଉଁ ଶରୀରର ମସ୍ତକ ଉପରେ ଯେଉଁ ରହିଛି ବ୍ରହ୍ମରନ୍ଧ୍ର, ସେ ରନ୍ଧ୍ର ଦେଇକି ସେମାନେ ପଳେଇ ଯାଆନ୍ତି, ତାଙ୍କର ସେ ଶକ୍ତି ରହିଛି। ତେଣୁ ପରୀକ୍ଷିତ ମହାରାଜ ଭଗବାନ ଧ୍ୟାନ କରିକରି ସେ ଶରୀରକୁ ତ୍ୟାଗ କରିଦେଇଥିଲେ। ତାପରେ ତକ୍ଷକ ଆସି ଯେଉଁ ଦଂଶନ କଲେ ତାଙ୍କ ଶରୀରଟା ଦାହ ହେଲା। ତେଣୁ ଏଠି ଜୀବ ଗୋସ୍ୱାମୀ କହୁଛନ୍ତି ଶ୍ରୀ ଶୁକ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଯେଉଁ କ'ଣ ଭଏସ୍ ରହିଛି ବା ତାଙ୍କର ଯେଉଁ କଣ୍ଠ ରହିଛି ବହୁତ ମଧୁର କଣ୍ଠ। ଶୁକଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ବହୁତ ମଧୁର ବଚନ କହୁଛନ୍ତି, ଶୁକ ଶୁକ ରହିଛି, ଶୁକ ବହୁତ ମଧୁର ବଚନରେ କହୁଛନ୍ତି। କାହିଁକି ନା ଭଗବାନ ପ୍ରତି ସେଇଭଳି ଭାବେ ପ୍ରେମ ରହିଛି, ଭଗବାନ ପ୍ରତି ଏଭଳି ଭାବେ ପ୍ରେମ ରହିଛି ଯେ ତାଙ୍କର କଣ୍ଠ ମଧ୍ୟ ବହୁତ ମଧୁର ମଧୁର ଭାବରେ କଥା କହୁଛନ୍ତି, ଶ୍ରୀ ଶୁକ ସେଥିପାଇଁ କୁହାଯାଇଛି। ତେଣୁ ଏଭଳି ଭାବରେ ଏ ଯେଉଁ ଶ୍ଳୋକ ରହିଛି ଏଇଟା କହିକିରି ତାପରେ ଆରମ୍ଭ କରିବି, ଉତ୍ତର ଦେବେ ଗୋଟେ ପରେ ଗୋଟେ କହିବ, ଆମେ କଥା କହି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ ଗି, ଜୟ ଶ୍ରୀ ଭଗବାନ ମହାରାଜ ଗି, ଜୟ ଶ୍ରୀ ଗୁରୁଦେବ ଗି, ଚନ୍ଦ୍ର ଗୌରବ ଗି, ଜୟ କ'ଣ ସେ ବନ୍ଦ କରିବା ପାଇଁ ମା ଝିଅ ଲାଗି ପଡ଼େ, ମୁଁ କରିପାରିଲ ନାହିଁ ରିଙ୍ଗ ହେଲା,
ସେ ବା ନା ଆସିନଥିଲା, କିଛି ଆସିନଥିଲା,
ନ ଆସିଲେ
ସେ ଦେଖେଇଲେ ସିନା ଆମେ କୋଡ଼ ଟିପି ଦେବୁ ସାଙ୍ଗେ ସାଙ୍ଗେ, ଗୋଟେ ଥର ସେ କିଛି ଆସେନି ଖାଲି।
ଏମିତି କାହିଁକି ହେଉଛି, ମୋର ବି କେମିତି ହେଉଛି,
ଆଉ ସେଇଟା ଜାଣିଛ ପୁଣି କହୁଛ, ସେ ହ୍ୱାଟ୍ସଆପ୍ରେ କିଏ କଲ୍ କଲେ ଅବସ୍ଥା ଅଛି,
ହ୍ୱାଟ୍ସଆପ୍ରେ
ହ୍ୱାଟ୍ସଆପ୍ କଲ୍ ଆସିଲେ ଦେଖ ହ୍ୱାଟ୍ସଆପ୍ ଇଏ କରିବ, ସେ ନାଟ ହେଉଛି ଏପଟକୁ ସେପଟକୁ ସେପଟକୁ ଏପଟକୁ କଲେ ମଧ୍ୟ ସେ କୋଉଠି ଥାଉଛି ଆଉ ହେଉନି ଆଜ୍ଞା, ସେଥିପାଇଁ ମୁଁ ତ କ୍ଲାସ୍ରେ ଥରେ ଗୋଟେ ଥର ପଳେଇ ଆସିଲା, ଉଠିକି ପଳେଇ ଆସିଲି, ସେ ଆଉ କିଛି କରିହବନି। ରାଜର୍ଷି ସପ୍ତମ
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 ସତର ସପ୍ତମ ସପ୍ତମ ନୁହଁ ସପ୍ତମ
ସପ୍ତମ
ସପ୍ତମ ମୁଁ କହିଲି ସପ୍ତମ ବୋଲି ବୁଝିଦେଲି ତ, କହିଲେ ଆଉ ଛଅ ଜଣ ଅଛନ୍ତି ରାଜର୍ଷି।
ମୁଁ ତ କେତେ ଥର କହିଲି ସତ ସତର ସପ୍ତମ କହିଲି, ସପ୍ତମ
ମୁନି ଶ୍ରେଷ୍ଠ ମୁନିମାନଙ୍କର ଶ୍ରେଷ୍ଠ ସେ ସପ୍ତମ ମୁନି ସପ୍ତମ ରାଜର୍ଷି ସପ୍ତମ
ଆରାମସେ
ଘଣ୍ଟାଟି ସହିଲି
ନା, ସାଢେ ଆଠଟାରେ କଲ୍ ଅଛି ନା,
ତୁ କରିଦେ
ସେ ରଞ୍ଜିତ ସେଥିପାଇଁ ଫୋନ୍ କରିଥିଲା, ସାଢେ ଆଠଟାରେ ଅଛି କିଏ ଜଏନ୍ କରିବୁ ଇଣ୍ଡିଆ ହଲିଡେ
ତାପରେ କ'ଣ କରିବା ଚିନ୍ନ କାର୍ଯ୍ୟକ୍ରମ, କଥା ସରିଲା, ପୂଜା ସରିଲା, କାର୍ଯ୍ୟକ୍ରମ କ'ଣ କରିବା? ବରା କରିବୁ?
ବରା
ପିଛୁଛି ଘାଣ୍ଟି କରି ବରା ସକାଳୁ ସକାଳୁ ହବ।
ଆମର ଯେଉଁ ଫ୍ରେଣ୍ଡ ଲିଷ୍ଟରେ ଅଛି ଏମାନଙ୍କୁ ଡିଲିଟ୍ କରିବା ପାଇଁ କରିହେବ କ'ଣ? ଯେଉଁମାନେ ଫ୍ରେଣ୍ଡ ଆମର ଅଛନ୍ତି ତାଙ୍କୁ ଡିଲିଟ୍ କରିଦେବା।
କେଉଁଥିରେ?
ଆମର ଫ୍ରେଣ୍ଡ ଅଛନ୍ତି ଯେଉଁମାନେ।
ନା ନା ଅଛନ୍ତି, କେଉଁଥିରେ ଅଛନ୍ତି? ଫେସବୁକ୍ରେ।
ଫେସବୁକ୍ରେ ଫେସବୁକ୍ରେ
ହଁ ଡିଲିଟ୍ କରିହେବ।
କେମିତି କରିହେବ?
ସେଇଠି ଅପସନ୍ ଅଛି, ସପୋଜ୍ ତମେ ଆଙ୍କୁ
ସେ ନାଁଟା ମୁଁ ଇଏ କରି ସୌରଭ ବିଶ୍ୱାସ ଏଇ ଲୋକଟା, ଏଇଟା କେମିତି ଇଏ କରିବା?
ଡିଲିଟ୍ ତ।
ହଁ।